ଭିୱର୍ସ ମାନଙ୍କୁ ଏଇଆ ରିକ୍ୱେଷ୍ଟ ରହିବ ଯେ ଆହୁରି ଭଲ ପାଇବା ଦିଅନ୍ତୁ, ଯେମିତି ଦେଇ ଆସିଛନ୍ତି, ବ୍ଲେସିଂସ ଦିଅନ୍ତୁ, ସପୋର୍ଟ ଦିଅନ୍ତୁ, ଆଣ୍ଡ ନଟ୍ ଜଷ୍ଟ ଫର୍ ଦିସ୍ ଶୋ, ଇରେସ୍ପେକ୍ଟିଭ୍ ଅଫ୍ ଯାହା ବି ରିଜଲ୍ଟ ହେଉଛି ଶୋର, ମୁଁ କଣ୍ଟିନ୍ୟୁ କରିବି ଟୁ ୱାର୍କ ଅନ୍ ଲାଇକ୍ ୱାର୍କ ଫର୍ ଦ ପ୍ରିଜର୍ଭେସନ୍ ଆଣ୍ଡ ପ୍ରୋପାଗେସନ୍ ଅଫ୍ ଫୋକ୍ ମ୍ୟୁଜିକ୍ ଆଉ ଆମର ଟ୍ରେଡିସନାଲ୍ ମ୍ୟୁଜିକ୍। ସୋ ଯେହେତୁ ଲୋକଗୀତ ଖାଲି ମୋର ନୁହଁ, ଅର୍ ଯିଏ ଯେଉଁ ଟିମ୍ ସେ ପଛରେ କାମ କରୁଛି ତାଙ୍କର ନୁହଁ, ଲୋକଗୀତ ହେଉଛି ଲୋକମାନଙ୍କର, ପାରମ୍ପରିକ ଗୀତ ଆମ ଲୋକମାନଙ୍କ ପାଇଁ, ତ ଲୋକଗୀତ ବି ସେମିତି ଲୋକଙ୍କର, ଲୋକମାନଙ୍କ ପାଇଁ, ଲୋକଙ୍କ ଠାରୁ, ତ ଲାଇକ୍ ଫର୍ ଦ ପିପୁଲ୍ ଅଫ୍ ଦ ପିପୁଲ୍ ବାଇ ଦ ପିପୁଲ୍ ଯେଉଁଟା, ତ ତାଙ୍କ ସପୋର୍ଟ ବହୁତ ଦରକାର। ଆଣ୍ଡ ମୁଁ ଆଗକୁ ଯାହା ବି କରିବି, ଯାହା ବି ପ୍ରୋଜେକ୍ଟ କରିବି, ସେଇଟା ଖାଲି ମୋର ନୁହଁ, ସେଇଟା ହେଉଛି ପୁରା ଓଡ଼ିଶାର, ପୁରା ଓଡ଼ିଶା ଲୋକଙ୍କର, ତାଙ୍କର ଯାହା ବି ଇନପୁଟ୍ ସେମାନେ ଦେବାକୁ ଚାହିଁବେ, ଏନି ୱେ ଦେ ଆର୍ ଲାଇକ୍ ଅଲୱେଜ୍ ୱେଲକମ୍, କିଛି ବି ସଜେସନ୍ସ ଅଲୱେଜ୍ ୱେଲକମ୍। ସୋ ଆମକୁ ମିଶିକି କାମ କରିବାକୁ ପଡ଼ିବ ଆମ ଲୋକ କଳାକୁ, ଆମ ଲୋକଗୀତକୁ ବଞ୍ଚେଇକି ରଖିବା ପାଇଁ।